ଭଗବାନ କୃଷ୍ଣ ବଂଶୀ ବଜାଉଥିଲେ ବୃନ୍ଦାବନରେ ଦିନେ ରାତି ଅଧରେ। ସେଇ ଭୟ ମନେ ରହିଯାଇଛି ଶ୍ରୀକ୍ଷେତ୍ରବାସୀ ବନ୍ଧୁଙ୍କ ପାଖରେ। ହଠାତ୍ ରାତି ଅଧରେ ଦିନେ ବଂଶୀ ବାଜିଲା ଶ୍ରୀକ୍ଷେତ୍ର ବଡ଼ ଦେଉଳରୁ। ଆଶ୍ଚର୍ଯ୍ୟ, କିଏ ସେ ବଂଶୀ ବଜାଉଛନ୍ତି? ବଂଶୀ ବାଦକ କିଏ ସେ? ଭକ୍ତ ପୂଜା ପଣ୍ଡା ଧାଇଁ ଆସିଲେ, ଦେଖିଲେ ବଡ଼ ଦେଉଳରୁ ବଂଶୀ ନିନାଦ ଭାସି ଆସୁଛି। ଧାଇଁ ଗଲେ, କାଳିଆକୁ ଜାବୁଡ଼ି ଧରିଲେ। ଆରେ ବେଣୁପାଣି, ତୁ କ'ଣ କରୁଛୁ? ଆପଣମାନେ ଶ୍ରବଣ କଲେ ମୋ ଲେଖା, ମୋ ଗାଇବା ସାର୍ଥକ ହେବ। ଧନ୍ୟ ଭକ୍ତ, ଧନ୍ୟ ଜଗନ୍ନାଥ।
ଧୀରେ ଧୀରେ ବଜା ବେଣୁ, ବେଣୁ ପାଣି ନୀଳା ଚଢ଼େ ଅଛୁ ବୋଲି ଜାଣିଦେବେ ଗୋପାଳୁଣି। ଧୀରେ ଧୀରେ ବଜା ବେଣୁ, ବେଣୁ ପାଣି ନୀଳା ଚଢ଼େ ଅଛୁ ବୋଲି ଜାଣିଦେବେ ଗୋପାଳୁଣି। ଗୋପପୁରୁ ଧାଇଁ ଆସିବେ, ସିଂହଦ୍ୱାରେ ଅଳି କରିବେ, ନବା ପାଇଁ ଅଡ଼ି ବସିବେ, ପଣ୍ଡା ହାତ ଛଡ଼େଇ ନେବେ, ଅନର୍ଥ ହେବ କ୍ଷେତ୍ର ମଣି 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 ମଣି। ତେଣୁ ଅଜାନା ବେଣୁ ବେଣୁ ପାଣି, ତେଣୁ ଅଜାନା ବେଣୁ ବେଣୁ ପାଣି। ଧୀରେ ଧୀରେ ଅଜା ବେଣୁ ବେଣୁ ପାଣି ଗିଳା ଚଢ଼େ ଅଛୁ ବୋଲି ଜାଣିଦେବେ ଗୋପାଳୁଣି, ଜାଣିଦେବେ ଗୋପାଳୁଣି। ଗୋପରୁ ଆସିଲୁ ଚାଲି, ତୁ ଗୋପରୁ ଆସିଲୁ ଚାଲି, ମିଛ କହି ଗୋପିଙ୍କି ବେଣୁ ନାଦକୁ ମନେ ପକେଇ ଗୋପି ଝୁରି ମରନ୍ତି। ତୁ ଗୋପରୁ ଆସିଲୁ ଚାଲି, ମିଛ କହି ଗୋପିଙ୍କି ବେଣୁ ନାଦକୁ ମନେ ପକେଇ ଗୋପି ଝୁରି ମରନ୍ତି। ଚନ୍ଦ୍ରାବଳି ରାଧିକା ରାଣୀ ଝୁରି ଝୁରି କ୍ଷୀଣ ହେଲେଣି, ନିଜକୁ ତୁ ଜଣେଇ ହେଉ କାହିଁ ପାଇଁ ନୀଳାଦ୍ରିମଣି। ଭକ୍ତ ଭାବ କି ହେଲା ଲୁଣି 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 ଲୁଣି, ତୋତେ ରାଧା ଭାବ କି ଟାଣିଲାଣି, ତୋତେ ରାଧା ଭାବ କି ଟାଣିଲାଣି। ଧୀରେ ଧୀରେ ଅଜା ବେଣୁ ବେଣୁ ପାଣି ନୀଳା ଚଢ଼େ ଅଛୁ ବୋଲି ଜାଣିଦେବେ ଗୋପାଳୁଣି, ଜାଣିଦେବେ ଗୋପାଳୁ। ବିଛଦେଇ ଅଛନ୍ତି ଗୋପୀ, ତୋ ବିଛଦେଇ ଅଛନ୍ତି ଗୋପୀ, ତାଙ୍କ ମନ ସମ୍ଭାଳି, ତୋ ବିଛଦେ ସମୁଦ୍ରେ ଆମେ ସବୁ ମରିବୁ ବୁଡ଼ି। ତୋ ବିଛଦେଇ ଅଛନ୍ତି ଗୋପୀ, ତାଙ୍କ ମନ ସମ୍ଭାଳି, ତୋ ବିଛଦେ ସମୁଦ୍ରେ ଆମେ ସବୁ ମରିବୁ ବୁଡ଼ି। ଭକ୍ତ ମୋରା ଦୋଷକୁ ନବୁ, ନିନ୍ଦା ଅପଦଶ ବହିବୁ, ବିଶ୍ୱାସରେ ବିଷ ଭରିବୁ, ଏ ଇଚ୍ଛା କି ତୋର ପ୍ରଭୁ। ଶ୍ରୀକ୍ଷେତ୍ର ମୌଡ଼ ମଣି 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 ମଣି, ଆଉ ଅଜାନା ବେଣୁ ବେଣୁ ପାଣି, ଆଉ ଅଜାନା ବେଣୁ ବେଣୁ ପାଣି। ଧୀରେ 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 ଅଜା ବେଣୁ, ଧୀରେ ଧୀରେ ଅଜା ବେଣୁ ବେଣୁ ପାଣି ଇଡ଼ା ତଳେ ଅଛୁ ବୋଲି ଜାଣିଦେବେ ଗୋପାଳୁଣି, ଜାଣିଦେବେ ଗୋପାଳୁଣି। ଧୀରେ 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 ଅଜା ବେଣୁ।